ଭାଇରସ ଆମର ଓଜନ ହ୍ରାସ ପାଇଥାଏ ଏବଂ ଏହି ଆମର ଏହି ଭାଇରସ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଦେଇଥାଏ। ତେଣୁ ସବୁ ପ୍ରକାର ରୋଗ ଗୋଟେ ରୋଗ ହୁଏ, ତାପରେ କିଛି ମେଡିସିନ ଖାଇ ସାରିଲା ପରେ ସେଇଟା ରହିଯାଏ, ପୁଣି ଆଉ ଗୋଟେ ରୋଗ ହୁଏ, ପୁଣି ଆଉ ଥରେ ସେଇ ରୋଗ, ଏମିତି ବାରମ୍ବାର ହୋଇଥାଏ। ତେଣୁ ଏବଂ ଯଦି କିଛି ଆମ ଶରୀର କିଛି ଖୁଣ୍ଡିଆ ଖବରା ହେଇଯାଏ ତାହେଲେ ଶୀଘ୍ର ଭଲ ହୋଇନଥାଏ। ତେଣୁ ଆମ ଦେଶକୁ ଏଚ୍ଆଇଭି ମୁକ୍ତ ଦେଶ କରିବାକୁ ଚାହିଁଲେ ତାହେଲେ ଆମ ଓଡ଼ିଶାବାସୀଙ୍କୁ ଜାଗ୍ରତ ହୋଇ ସଂଯମ ରଖିବାକୁ ପଡିବ। ଏତିକି କହି ଧନ୍ୟବାଦ।